ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଭୁବନେଶ୍ୱର ଧାନବାଦ ସ୍ପେଶାଲକୁ ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସ୍ ଏବଂ ପୁରୀ ପାଟନା ସ୍ପେଶାଲକୁ ପୁରୀ ପାଟନା ଏକ୍ସପ୍ରେସ୍ ଭାବରେ ନିୟମିତ କରିବା ପାଇଁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୃତଜ୍ଞତା ଜଣାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼, ଯାତ୍ରୀ ସୁବିଧା ବୃଦ୍ଧି, ରେଳ ଚଳାଚଳ କ୍ଷେତ୍ରରେ ଗତିଶୀଳତା, ପର୍ଯ୍ୟଟନ ଏବଂ ଆଞ୍ଚଳିକ ବିକାଶ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୋଟ 18,957,15,00,000 ବଜେଟ୍ ଘୋଷଣା କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ 16,152,00,000 ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା, ସମନ୍ୱିତ ବାତ୍ସଲ୍ୟ ସଦନ, କଳିକା, ସୁଭଦ୍ରା ଶକ୍ତି ସମ୍ବାଦ ଓ ୱେଲନେସ୍ କେନ୍ଦ୍ର ସ୍ଥାପନ, ଶିଶୁ ଖାଦ୍ୟ କେନ୍ଦ୍ର ଆଦି ବିଭିନ୍ନ ଯୋଜନା ପାଇଁ ଖର୍ଚ୍ଚ କରାଯିବ। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ 10,00,000 ଋଣ ନିୟମିତ ପରିଶୋଧ ଉପରେ 0% ସୁଧହାର ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ମହିଳା ଶିଶୁ ବିକାଶ ବିଭାଗର ଏ 26-27 ଆର୍ଥିକ ବର୍ଷ ପାଇଁ 16,152,00,000 ବଜେଟ୍ ଅନୁମୋଦିତ ହୋଇଛି। ମିଶନ ଶକ୍ତି ବିଭାଗର 69.54% ଖର୍ଚ୍ଚ ଆଜି ଯାଏ ହୋଇଛି। ତେଣୁ ଇଏ ଯୋଉ ନୂଆ ଅନୁମୋଦନ ହେଲା ଓଡ଼ିଶାର ମହିଳା ଏବଂ ଶିଶୁମାନଙ୍କ ପାଇଁ, ଇଏ ଅର୍ଥ ଅନେକ ନୂଆ ସମ୍ଭାବନା ଏବଂ ବିକାଶକୁ ଗତି ଦେବାରେ ଆମେ ସକ୍ଷମ ହେବୁ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଟୋଲ୍ ଫ୍ରି ନମ୍ବର 1800-118-797 ଜାରି କରାଯାଇଛି। ଦୁବାଇରେ ରହିଥିବା 35 ଜଣ ଓଡ଼ିଆ ପର୍ଯ୍ୟଟକଙ୍କୁ ଗତ 7 ତାରିଖରେ ଓଡ଼ିଶା ଫେରାଇ ଅଣାଯାଇଛି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିର୍ମାଣ ପ୍ରକଳ୍ପକୁ ଅଧିକ ସ୍ୱଚ୍ଛ ଓ ଗତିଶୀଳ କରିବା ପାଇଁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 15 ଦିନ ମଧ୍ୟରେ ସଂଶୋଧିତ ନିର୍ମାଣ ସାମଗ୍ରୀ ଓ ଶ୍ରମିକ ମଜୁରୀ ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ପ୍ରଶାସନିକ ସଂସ୍କାର ଆଣିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଖାଉଟିମାନଙ୍କୁ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ଏବଂ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଭୁବନେଶ୍ୱର ଲୋକସେବା ଭବନରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମତୀ ଗର୍ଗ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ରନ୍ଧନ ଗ୍ୟାସ୍ ଯୋଗାଣରେ କୌଣସି ଅସୁବିଧା ନାହିଁ। ହସ୍କିଟାଲ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଛାତ୍ରାବାସ, ଅଙ୍ଗନବାଡ଼ି କେନ୍ଦ୍ର, ଆହାର କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ରନ୍ଧନ ଗ୍ୟାସ୍ ଯୋଗାଣକୁ ପ୍ରାଥମିକତା ଦେବା ପାଇଁ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମହାପ୍ରସାଦ ଶୀଘ୍ର ବାହାରିବା ତଥା ଶୃଙ୍ଖଳିତ ନୀତି ସମ୍ପାଦନ ସମେତ ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ବ୍ୟବସ୍ଥା ନେଇ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବୁଧବାର ଦିନ ନୀତି ସମ୍ପାଦନ ସମ୍ପର୍କରେ ବୈଠକ କରାଯିବ ଏବଂ ଏଥିସହ ପୂର୍ବ 7 ଦିନରେ ରହିଥିବା ତ୍ରୁଟି ଓ ଆସନ୍ତା 7 ଦିନର ପ୍ଲାନ୍ ପ୍ରୋଜେକ୍ଟ ଉପରେ ବିଚାର ବିମର୍ଶ କରାଯାଇ ପଦକ୍ଷେପ ନିଆଯିବ। ଢେଙ୍କାନାଳ ଜିଲ୍ଲା ମିନି ଷ୍ଟାଡିୟମ୍ଠାରେ ଗତକାଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାରେ ଆର୍ଥିକ ଅନଗ୍ରସର ବୟସ୍କ ବ୍ୟକ୍ତିମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁବିଧା ପାଉଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତ୍ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଆସନ୍ତା 21 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଡ଼ାକଡ଼ି କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆର୍ଟିଓଙ୍କୁ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିରର ବିଭିନ୍ନ ସଂରକ୍ଷଣ କାର୍ଯ୍ୟ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ଭୋଗ ମଣ୍ଡପର ତୁରନ୍ତ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବା, ଜଗମୋହନର ବାହ୍ୟ ପାର୍ଶ୍ୱରେ ସ୍ଥାପିତ ହୋଇଥିବା ଲୁହା ବିମ୍ଗୁଡ଼ିକର ଦୃଢ଼ତା ଓ ସ୍ଥିରତା ଯାଞ୍ଚ ପାଇଁ ଏକ ପ୍ରଯୁକ୍ତି ଦଳ ପଠାଇବାକୁ ଶ୍ରୀ ପାଢ଼ୀ ଅନୁରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଦ୍ଧିତ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜନସଚେତନାକୁ ଆହୁରି ପରିବ୍ୟାପ୍ତ କରିବା ସହ ନୀତି ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ହ୍ରାସ ଓ ଯଶୋଦା ଯୋଜନା ମାଧ୍ୟମରେ ଦକ୍ଷତା ବିକାଶରେ ସାମିଲ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କିଡ୍ନୀ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ କିଡ୍ନୀ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ତଙ୍କ ପାଇଁ କିଡ୍ନୀ ସ୍ୱାସ୍ଥ୍ୟ, ଲୋକଙ୍କ ଯତ୍ନ ନେବା, ଗ୍ରହକୁ ସୁରକ୍ଷା ଦେବା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।